ଲୁକ 15 ପର୍ବ 11 ପଦରୁ 32 ପଦ, ପ୍ରଥମ ଯୋହନ 1 ପର୍ବ 7 ପଦରୁ 9 ପଦ। ଫଟୁ ନମ୍ବର 33। ଯଦି ଆମ୍ଭେ ପାପ କରୁଁ, ଯଦି ଗୋଟକ ବିଶ୍ୱାସୀ ପାପ କରତୋ ତାହେଲେ କାଁ ହେତୁ? ଯୀଶୁ ଗୋଟକ କହିନ କହିଲ, ଗୋଟକ ଯୱାନ ଲୋକ ଘର ଛାଡ଼ୁନ୍ ଖୁବେଇ ଦୂରକେ ପଲୁନ ଗଲ, ଆଉ ହୁନ୍ କଇ କିସମ ଚୋ ଖରାପ କାମ କରଲ, ହୁନ୍ ଲେଖପିଲି ମାନକେ ବିଜେତି କରଲ, ଆଉ ବାପୁସ ଚୋ ପଇସା ପତର କେ ଉଡ଼ାଉନ୍ ସତ ମହାପ୍ରଭୁ ଚୋ ବିରୁଦ୍ଧେ ପାପ କରଲ, ତାହେଲେ ହୁଥା ମରୁଡ଼ି ହେଲ, ହୁନ୍ ଖୁବେ ଗରିବ ଆଉ ଭୁଖା ହେହୁନ୍ ଗଲ, ତାହେଲେ ହୁନ୍ ଜାଣିଲ ଯୋ ହୁନ୍ ସତ ମହାପ୍ରଭୁ ଚୋ ଆଉ ବାପୁସ ଚୋ ପାପ କରନା ହେ। ହୁନ୍ ଜୋନ୍ ଖରାପ କାମ ମାନ କର ରହିଲ, ହୁନେ କାଜେ ଖୁବେ ମନ ଦୁଃଖ କରଲ, ହୁନ୍ ଆପଲୁଚ ବାପୁସ ନେଇ ଫେରୁ ନେଲ, ହୁନାଚ ବାପୁସ ହୁନାକେ ଆଉ ଏକ ଘାଉ ଖୁବେ ମୟା କରଲ। ଯଦି ବି ହୁନ୍ ଖୁବେ ପାପ କର ରହିଲ, ଖୁବେ ରହସ୍ୟ ହୁନାକେ ଘରକେ ନିଲ, ଆଉ ହୁନାକେ ମାଫ କରୁନ୍ ଦିଲ। ଯଦି ଆମ୍ଭେ ପାପ କରୁଁ ଆଉ ଆମଚ ପାପେ ସହି ଦୁଃଖ ହେଉଁ ଆଉ ହୁନ୍ ପାପଲେ ଫେରୁନ୍ଦେ, ତାହେଲେ ସତ ମହାପ୍ରଭୁ ଆମକେ ମାଫ କରୁନ୍ ଦେତେ, ଆଉ ହୁନ୍ କହିନେ ରହତୋ ବାବା ମୁହା ହୁନାଚ ନେଂ ନେହୁନ୍ ଯାତା। ଯୀଶୁ ଗୋଠିଆଇ ଦେ ଜେଲକ ପାହାର ପାପି ହୁନାଚ ପାପଲେ ଫେରି ଦେ, ହୁଲକେ ପାହାର ସରଗେ ରହସ ହେଇଦେ।